आकाशवाणी। संवाद पढ़ुछंती मलय रंजन मिश्र। मुख्य संवाद, कोलंबो ठारे श्रीलंका राष्ट्रपति विभिन्न द्विपाक्षिक प्रसंग नहीं आलोचना कले प्रधानमंत्री। भविष्यत पर भागीदारिता को प्रोत्साहन प्रदान करने लक्ष्य नहीं प्रतिबद्धता प्रकाश कले उभय राष्ट्र। अस्त्र परित्याग कर समाज मुख्य स्रोत में सामिल होगा माओवादी आह्वान देले स्वराष्ट्रमंत्री। आईन अनुजाई पंजीकृत होता वाकअप संपत्ति को प्रत्याहार कर स्पष्ट कला संख्यालघु व्यापार मंत्रालय। 180,000 रोहिंग्या बांग्लादेश फेर आणवाई चिह्नट कले म्यांमार कर्तृपक्ष। आईपीएल आज प्रथम मैच दिल्ली कैपिटल्स विजयी, द्वितीय मैच टॉस जीती बोलिंग करने को निष्पत्ति नेला पंजाब किंग्स। प्रधानमंत्री नरेन्द्र मोदी आज कोलंबो ठारे श्रीलंका राष्ट्रपति अनुरा कुमार दिशानायकों सह विभिन्न द्विपाक्षिक प्रसंग नहीं आलोचना करिछंती। इस अवसर में प्रतिरक्षा एवं शक्ति समेत विभिन्न क्षेत्र पर केतोटी बुझामणापत्र स्वाक्षरित होइछि। उभय नेता एक अंशीदार भविष्य पर भागीदारिता को प्रोत्साहन प्रदान करने लक्ष्य में मिलित दृष्टिकोण प्रति सेमानकर प्रतिबद्धता को दोहराइछंती।
दोनों में श्रीलंका का विशेष स्थान है। पिछले 4 महीनों में राष्ट्रपति दिशानायक की भारत यात्रा के बाद से हमारे सहयोग में उल्लेखनीय प्रगति हुई है। सामपुर सोलर पावर प्लांट से श्रीलंका की ऊर्जा सुविधा में मदद मिलेगी। मल्टी प्रोडक्ट पाइपलाइन के निर्माण और त्रिंकोमाली को ऊर्जा हब के रूप में विकसित किए जाने के लिए जो समझौता हुआ है उसका लाभ श्रीलंका के सभी लोगों को मिलेगा।
दुई देश मध्यरे स्थायी बंधुत्वर प्रतीक स्वरूप राष्ट्रपति दिशानायक श्री मोदी को मित्र विभूषण सम्मान रे सम्मानित करिछंती। गणमाध्यम को संबोधन कर प्रधानमंत्री श्री मोदी कहिछंती, एहा हेउछि 140 कोटी भारतीयों सम्मान। श्रीलंका भारत जनसाधारण मध्यरे ऐतिहासिक संपर्क एवं गभीर बंधुत्व एहा प्रतिपादन करुछि बोली से कहिछंती। एथिपई प्रधानमंत्री श्रीलंका राष्ट्रपति सेठाकर सरकार एवं जनसाधारण को धन्यवाद जणाइछंती। श्रीलंकार शक्ति निरापत्ता वृद्धि लक्ष्यरे एनटीपीसी एवं सिलोन विद्युत बोर्ड मिलित भावे कार्यकारी करुथुबा सांपुर वैद्युतिक प्रकल्पर शिलान्यास समारोह रे उभय नेता अंशग्रहण करिथिले। भारत सहायतारे दाम्बुलारे तापमात्रा नियंत्रित कृषि गोदाम प्रतिष्ठा एवं 5,000 धार्मिक अनुष्ठानरे सौर प्यानेल स्थापन करायैछि। प्रधानमंत्री सेठाकर विरोधी दल नेता एवं अन्य दलर नेतृवृन्दंक सह साक्षात आलोचना करिछन्ति। राष्ट्रपति दिशानायक कहिछन्ति दुई देश मध्यरे संपर्क अत्यंत घनिष्ठ। उभय देश मध्यरे ऐतिहासिक धार्मिक एवं सांस्कृतिक संपर्क रहिबा सह पारस्परिक मूल्यबोध सम्मान और स्वार्थ संबलित क्षेत्र में दृढ़ सहभागिता रही बोली से कहिछन्ति। विभिन्न संकट समय श्रीलंका को सहयोग प्रदान करिथिबारु राष्ट्रपति दिशानायक भारत और प्रधानमंत्री श्री मोदी को धन्यवाद जणाइछन्ति। भारतर निरापत्ता किंबा आंचलिक स्थिरतार व्याघात सृष्टि करुथुबा कौनसी कार्यकलाप श्रीलंका निज अंचल व्यवहार करिबा को देबो नाही बोली राष्ट्रपति दिशानायक स्पष्ट करिछन्ति। सूचनाजोग्य तीनदिनिया श्रीलंका गस्तर जाई प्रधानमंत्री श्री मोदी गतकाल सन्ध्यारे कोलंबो ठारे पहुंचिथिले। विमान बंदर रे प्रधानमंत्री को भव्य स्वागत संवर्धन ज्ञापन करायैथिला। आसंता वर्ष मार्च शेष सुद्धा छत्तीसगढ़ में माओवाद कार्यकलापर अंत घटिबो बोली स्वराष्ट्रमंत्री अमित शाह कहिछंती। छत्तीसगढ़ दंतेवाड़ा ठारे बस्तर पंडम कार्यक्रम उद्यापनी समारोह में आज जोगदे स्वराष्ट्रमंत्री श्री शाह कहिछंती। माओवादी अस्त्रशस्त्र परित्याग कर समाज मुख्य स्रोत में सामिल होगा श्री शाह एही अवसर में अनुरोध करिछंती।
मैं आज सभी जिनके हाथ में हथियार है वो और हथियार नहीं है वो सभी नक्सली भाइयों को विनंती करने आया हूँ, आप हथियार डाल दीजिए, मेनस्ट्रीम में आइए, आप हमारे अपने हैं।
छत्तीसगढ़ आदिवासी कला और हस्तशिल्प को प्रोत्साहन प्रदान करुथुबार बस्तर पंडम को श्री शाह प्रशंसा करने सहित आसंता वर्ष प्रत्येक आदिवासी जिलार कलाकार अंशग्रहण करेंगे बोली आशा प्रकाश कर। छत्तीसगढ़ गस्त अवसर में स्वराष्ट्रमंत्री राजधानी रायपुर ठारे माओवाद कार्यकलाप प्रतिहत करने नहीं विभाग पदक्षेप आज समीक्षा कर। आकाशवाणी ୱାକଫ ଆଇନ 1995 ପୂର୍ବରୁ ଏବଂ ଏହି ଆଇନ ଅଧୀନରେ ୱାକଫ ସମ୍ପତ୍ତି ଭାବେ ପଞ୍ଜିକୃତ ହୋଇଥିବା କୌଣସି ସମ୍ପତ୍ତିକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ୱାକଫ ସଂଶୋଧନ ବିଲ୍ ସମ୍ବନ୍ଧୀୟ ଅପପ୍ରଚାରର ପ୍ରତ୍ୟୁତ୍ତରରେ ଆଜି ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ୱାକଫ ସମ୍ପତ୍ତି ଘୋଷଣା ହେବା ପରେ ଏହା ସ୍ଥାୟୀ ଭାବେ ପୂର୍ବଭଳି ବଳବତ୍ତର ରହିବ। ୱାକଫ ସମ୍ପତ୍ତିର ଉନ୍ନତ ପରିଚାଳନା ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରସ୍ତୁତ କରାଯାଇଛି। ୱାକଫ ବୋର୍ଡରେ ଅଣ ମୁସଲମାନ ସାମିଲ ହେଲେ ମଧ୍ୟ ସେମାନଙ୍କର ସଂଖ୍ୟାଗରିଷ୍ଠତା ରହିବ ନାହିଁ ବୋଲି କୁହାଯାଇଛି। କୌଣସି ବ୍ୟକ୍ତିଗତ ଜମି ଏହି ଆଇନ ଅଧୀନରେ ଅଧିଗ୍ରହଣ କରାଯାଇପାରିବ ନାହିଁ। କେବଳ ୱାକଫ ଘୋଷଣା କରିଥିବା ସମ୍ପତ୍ତି ଉପରେ ଏହା ଲାଗୁ ହେବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱେଚ୍ଛାକୃତ ଏବଂ ଆଇନଗତ ଭାବରେ ୱାକଫକୁ ଦିଆଯାଇଥିବା ସମ୍ପତ୍ତି ନୂତନ ଆଇନ ଅଧୀନରେ ଅନ୍ତର୍ଭୁକ୍ତ ହେବ। ଜିଲ୍ଲାପାଳଙ୍କ ପାହ୍ୟାଠାରୁ ଉର୍ଦ୍ଧ୍ୱ ପାହ୍ୟାର ଜଣେ ଅଧିକାରୀଙ୍କୁ ୱାକଫ ବୋର୍ଡ ସମ୍ପତ୍ତିର ସମୀକ୍ଷା ଏବଂ ଯାଞ୍ଚ କରିବାର ଦାୟିତ୍ୱ ଦିଆଯାଇଛି। ତେବେ କୌଣସି ସରକାରୀ ସମ୍ପତ୍ତି ଭୁଲବଶତଃ ୱାକଫ ସମ୍ପତ୍ତି ଭାବେ ଚିହ୍ନଟ କରାଯାଇଛି କି ନାହିଁ ସେ ତାହାର ସମୀକ୍ଷା କରିବେ। ଆଇନ ଅନୁମୋଦିତ ୱାକଫ ସମ୍ପତ୍ତିକୁ ଅବୈଧ ଘୋଷଣା କରାଯାଇପାରିବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ବିଦେଶରେ ଶିକ୍ଷାପ୍ରାପ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶରେ ଉଚ୍ଚଶିକ୍ଷା ଏବଂ କର୍ମକ୍ଷେତ୍ରରେ ସୁଯୋଗ ଦେବା ଲକ୍ଷ୍ୟ ନେଇ ଏକ ମାନକ ସମକକ୍ଷ ଢାଞ୍ଚା ପ୍ରସ୍ତୁତ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ନିଷ୍ପତ୍ତି ନେଇଛି। ସ୍କୁଲ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଦେଶୀ ଯୋଗ୍ୟତାକୁ ସ୍ୱୀକୃତି ଦେବା ପାଇଁ ଆୟୋଗ ଏହି ପଦକ୍ଷେପ ଗ୍ରହଣ କରିଛି। ସ୍ୱଚ୍ଛ ଜ୍ଞାନକୌଶଳ ଭିତ୍ତିକ ବ୍ୟବସ୍ଥାକୁ ଏଥିପାଇଁ ବିକଶିତ କରାଯାଇଛି ବୋଲି UGC ସୂଚନା ଦେଇଛି। UGC ଅଧ୍ୟକ୍ଷ ମାମିଡାଲା ଜଗଦେଶ କୁମାର କହିଛନ୍ତି, ଭାରତକୁ ଏକ ବିଶ୍ୱସ୍ତରୀୟ ଅଧ୍ୟୟନସ୍ଥଳୀ ପରିଣତ କରିବା ପାଇଁ ଜାତୀୟ ଶିକ୍ଷାନୀତିର ଦୃଷ୍ଟିକୋଣକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ଯଦି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି ତେବେ ବିଦେଶରେ ପ୍ରାପ୍ତ ଡିଗ୍ରୀକୁ ସ୍ୱୀକୃତି ଦେବାକୁ ପଡ଼ିବ। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ, ପ୍ରତିଯୋଗିତାମୂଳକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି। ବାଂଲାଦେଶରେ ଆଶ୍ରୟ ନେଇଥିବା 8 ଲକ୍ଷ ରୋହିଙ୍ଗ୍ୟାଙ୍କ ମଧ୍ୟରୁ 180,000ଙ୍କୁ ମ୍ୟାମାରକୁ ଫେରାଇବା ପାଇଁ ଚିହ୍ନଟ କରାଯାଇଛି। ମ୍ୟାମାର କର୍ତ୍ତୃପକ୍ଷ ବାଂଲାଦେଶକୁ ଏହି ତଥ୍ୟ ପ୍ରଦାନ କରିଛନ୍ତି। 2018-2020 ମଧ୍ୟରେ ବାଂଲାଦେଶ ପକ୍ଷରୁ 6 ପର୍ଯ୍ୟାୟରେ ରୋହିଙ୍ଗ୍ୟାଙ୍କ ତାଲିକା ପ୍ରସ୍ତୁତ କରାଯାଇ ମ୍ୟାମାରକୁ ପ୍ରଦାନ କରାଯାଇଥିଲା। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆହୁରି 70,000 ରୋହିଙ୍ଗ୍ୟାଙ୍କର ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ବାଂଲାଦେଶ ପକ୍ଷରୁ ସେମାନଙ୍କର ତଥ୍ୟ ମ୍ୟାମାରକୁ ହସ୍ତାନ୍ତର କରାଯାଇଛି। ବିମ୍ଷ୍ଟେକ୍ ସମ୍ମିଳନୀ ଅବସରରେ ବ୍ୟାଙ୍କକ୍ଠାରେ ବାଂଲାଦେଶ ପ୍ରତିନିଧି ଡକ୍ଟର ଖଲିଲୁର ରେହମାନଙ୍କୁ ମ୍ୟାମାରର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୟୁ ଥାନ୍ ସିଉ ଆଲୋଚନା କାଳରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ରୋହିଙ୍ଗ୍ୟା ସମସ୍ୟାର ସମାଧାନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଗ୍ରହଣ କରାଯାଉଛି। ଚିହ୍ନଟ ହେବାକୁ ଥିବା ତାଲିକାରୁ ବାକି ରହିଥିବା 550,000 ରୋହିଙ୍ଗ୍ୟାଙ୍କର ଯାଞ୍ଚ କାର୍ଯ୍ୟ ଚାଲିଛି ବୋଲି ମ୍ୟାମାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶର କକ୍ସ ବଜାର ଜିଲ୍ଲାର ଉଖିଆ ଏବଂ ଟେକ୍ନାଫ୍ଠାରେ 33 କ୍ୟାମ୍ପରେ 13 ଲକ୍ଷ ରୋହିଙ୍ଗ୍ୟା ବସବାସ କରୁଛନ୍ତି। ପ୍ରତିବର୍ଷ 32,000 ନବଜାତକ ଏହି ସଂଖ୍ୟାରେ ମିଶୁଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ 7 ବର୍ଷ ମଧ୍ୟରେ ଏହି କ୍ୟାମ୍ପଗୁଡ଼ିକରେ 2 ଲକ୍ଷ ଶିଶୁ ଜନ୍ମଗ୍ରହଣ କରିଥିବା ଜଣାପଡ଼ିଛି। ଦେଶରେ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ସମ୍ମିଳନୀ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଯୋଗ ଦେଇଥିଲେ। ଉଭୟ ଜାତୀୟ ଏବଂ ରାଜ୍ୟସ୍ତରରେ ପ୍ରସଙ୍ଗଭିତ୍ତିକ ସଠିକ୍ ଏବଂ ସମୟୋପଯୋଗୀ ପରିସଂଖ୍ୟାନ ପ୍ରସ୍ତୁତ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଛି। ସମ୍ମିଳନୀକୁ ସମ୍ବୋଧନ କରି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ କହିଛନ୍ତି, ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀ ସମସ୍ତ ଅଂଶୀଦାରକୁ ଏକ ମଞ୍ଚକୁ ଆଣିବାରେ ସକ୍ଷମ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 25 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 183 ରନ୍ ସଂଗ୍ରହ କରିଥିଲା। 184 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ନିର୍ଦ୍ଧାରିତ ଓଭର୍ରେ 5 ୱିକେଟ୍ ବିନିମୟରେ 158 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଜିର ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଚଣ୍ଡୀଗଡ଼ଠାରେ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଅସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ୱାକଫ ସମ୍ପତ୍ତିକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ୱଷ୍ଟ କଲା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ର ଆଜିର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା।